ॐ नमो भगवते वासुदेवाय, ॐ नमो भगवते वासुदेवाय। श्रीमद्भागवतम् दशम स्कन्ध तेरह अध्याय श्लोक 50। चंद्रिका विशदस्मेरै सारुणापांगविक्खितै शोकार्थानामिवरज सत्वाभ्यां श्रष्टृपालकः। चंद्रिका विशदस्मरै सारुणापांगविक्खितै स्वकर्थानामिवरज तत्त्वाभ्यां चंद्रिका विशदस्मरै सारुणापांगविक्खितै स्वकर्थानामिवरज तत्त्वाभ्यां षष्टुपालकः। चंद्रिका विशदस्मरै सारुणापांगविक्खितै शब्दान्वाद। चंद्रिका विशदस्मरै ज्योत्स्नापरिनिर्मल हसद्वारा सरुण अपांगविक्खितै ताक अरुणवर्ण नेत्रर स्वच्छ दृष्टिपात द्वारा शोकार्थानाम ताक निज भक्तंक मनोवासनार इव जेपरि रज सत्वाभ्याम सत्व एवं रजगुण द्वारा श्रष्टुपालकः स्रष्टा एवं पालनकर्ता। श्लोक अनुवाद। श्री विष्णुमूर्तिगण ज्योत्स्नापरि निर्मल हस द्वारा एवं अरुणवर्ण नेत्रर दृष्टिपात द्वारा जेपरी सत्व और रजगुण मध्यम से भक्त मान बासना सृष्टि करते पालन करते गायत्री कह विष्णुमूर्तिगण से पूर्णचंद्र परि श्रेय कैरवचंद्रिका वितरण निर्मल दृष्टिपात एवं हास्य द्वारा भक्त मान को आशीर्वाद करुले पालनकर्ता रूपे से निजे भक्त मान प्रति दृष्टिपात करुले आलिंगन करुले निजे हस द्वारा पालन करुले से सत्यगुण सदृश हस द्वारा भक्त मान समस्त वासना सृष्टि करुले। प्रकृत में यही श्लोक रज शब्द अर्थ काम नुहे यह हूँ प्रेम। जड़ जगत में रजगुण हूँ काम किंतु चीज जगत में ता प्रेम अटे। जड़ जगत में प्रेम रज और तमगुण द्वारा कलुषित किंतु शुद्ध सत्व भक्त मान जो प्रेम पालन करे ता चिन्मय अटे। शोकार्थान शब्द अर्थ महत् वासना यही श्लोक उल्लेख कराई जे भगवान श्री विष्णु दृष्टिपात भक्त मान वासना सृष्टि करे शुद्ध भक्त कि वासना न थाए तेणु सनातन गोस्वामी मंतव्य कर चेतना श्रीकृष्ण स्तर स्थिर हो समस्त वासना इत्यादि वासना इति मध्य पूर्ण हो जाए। भगवान तिरजक दृष्टिपात भक्त हृदय भगवान एवं भगवत भक्ति संबंधी विचित्र वासना उत्पन्न करे। जड़ जगत वासना रज और तमगुण उत्पन्न हुए किंतु चीज जगत वासन विविध नित्य चिन्मय सेवार उदय हुए। ତେଣୁ ସ୍ୱକାର୍ଥାନାମ ଶବ୍ଦର ଅର୍ଥ ଶ୍ରୀକୃଷ୍ଣଙ୍କ ସେବା ଆଗ୍ରହ। ବୃନ୍ଦାବନ ଗୋଟିଏ ସ୍ଥାନ ଥିଲା ଯେଉଁଥିରେ କି କୌଣସି ମନ୍ଦିର ନଥିଲା, କିନ୍ତୁ ଜଣେ ଭକ୍ତ ଚାହିଁଲେ ଏଠାରେ ଭଗବାନଙ୍କର ଏକ ମନ୍ଦିର ହେଉ ଏବଂ ତାଙ୍କର ପ୍ରେମମୟୀ ସେବା ହେଉ। ତେଣୁ ଏକଦା ଯାହା ଏକ ଶୂନ୍ୟ ସ୍ଥାନ ଥିଲା ତାହା ଆଜି ଏକ ତୀର୍ଥସ୍ଥାନରେ ପରିଣତ ହୋଇଛି। ଭକ୍ତଙ୍କ ବାସନା ଏହିପରି ଅଟେ। ତେଣୁ ଏହି ଦଶମ ସ୍କନ୍ଧର 13 ଅଧ୍ୟାୟରେ ଶେଷ କରୁଛନ୍ତି ବ୍ରହ୍ମା କର୍ତ୍ତୃକ ଗୋପବାଳକ ଏବଂ ଗୋବତ୍ସ ହରଣ। ଯଦିଓ ସୁଖଦେବ ଗୋସ୍ୱାମୀ ଏ କଥାକୁ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, କିନ୍ତୁ ଇଏ ହେଉଛି ପ୍ରକୃତରେ ବ୍ରହ୍ମାଙ୍କର ଚିନ୍ତାଧାରା। ବ୍ରହ୍ମା ଯେତେବେଳେ ଦର୍ଶନ କରୁଛନ୍ତି ଭଗବାନଙ୍କର ସାଙ୍ଗ ବାଳକମାନେ ମାନଙ୍କୁ ଏବଂ ବତ୍ସାମାନଙ୍କୁ ନେଇଯାଇଛି, ଚୋରି କରି ନେଇଯାଇଥିଲେ ବ୍ରହ୍ମା। ବର୍ତ୍ତମାନ ଆସି ଯେତେବେଳେ ଦେଖୁଛନ୍ତି ଭଗବାନଙ୍କର ଏଇ ରୂପ ସବୁ ଦେଖୁଛନ୍ତି, ବ୍ରହ୍ମାଙ୍କର ଚିନ୍ତାଧାରା ଏଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି ସେ କଥା ଯେ ବ୍ରହ୍ମା ଦେଖୁଛନ୍ତି ସବୁକିଛି ବିଷ୍ଣୁମୟ ହେଇଯାଇଛନ୍ତି। ଯାହାଙ୍କୁ ସବୁ ନେଇଯାଇଥିଲେ ସେ ବତ୍ସାମାନଙ୍କୁ ଏବଂ ବାଳକମାନଙ୍କୁ, ଯଦିଓ ଗୋଟେ କ୍ଷଣ ମଧ୍ୟରେ ଗୋଟେ ତ୍ରୁଟି ଶବ୍ଦ ବ୍ୟବହାର କରାଯାଇଛି, ଅତି ଅଳ୍ପ ସମୟ ମଧ୍ୟରେ ବ୍ରହ୍ମା ଆସି ଦେଖୁଛନ୍ତି। ଯଦିଓ ଆ ଭିତରେ ଏକ ବର୍ଷ ବିତିଯାଇଛି, ସେ ହେଉଛି ଭଗବାନଙ୍କର କୌମାର ବୟସ, ପଞ୍ଚମ ବର୍ଷର ଲୀଳା। ତେଣୁ ଆ ଭିତରେ ଗୋଟେ ବର୍ଷ ବିତିଯାଇ ବୌଗଣ୍ଡ ବୟସ ଭଗବାନଙ୍କର ଆସିଯାଇଛି, ଷଷ୍ଠ ବର୍ଷର ଲୀଳା ବର୍ତ୍ତମାନ ଚାଲିଛି। ତେଣୁ ଏ ଗୋଟିଏ ବର୍ଷ କାଳ ଭଗବାନ ନିଜକୁ ବିସ୍ତାର କରି ବତ୍ସା ଏବଂ ସାଙ୍ଗ ବାଳକମାନଙ୍କ ଭଳି ନିଜକୁ ବିସ୍ତାର କରି ସେସବୁ ଲୀଳା କରୁଛନ୍ତି, ଭଗବାନଙ୍କ ଲୀଳା ଚାଲିଛି। ତେଣୁ ବ୍ରହ୍ମା ଦେଖୁଛନ୍ତି ଏ ଯେଉଁ ବିସ୍ତାର ସବୁ ହେଇଛନ୍ତି, ଇଏ ସ୍ୱୟଂ ଭଗବାନ ବିଷ୍ଣୁ ନିଜକୁ ବିସ୍ତାର କରିଛନ୍ତି। ଯଦିଓ ଭଗବାନ କୃଷ୍ଣ କିନ୍ତୁ ଯେତେବେଳେ ସେ ବିସ୍ତାର କରନ୍ତି ତାଙ୍କ ବିଷ୍ଣୁ ଶବ୍ଦ ବ୍ୟବହାର କରାଯାଏ। ତେଣୁ ଭଗବାନ କୃଷ୍ଣ ନିଜକୁ ବିସ୍ତାର କରି ଏହିଭଳି ଭାବରେ ବିଷ୍ଣୁ ମୂର୍ତ୍ତି ରୂପରେ ବ୍ରହ୍ମାଙ୍କୁ ଦର୍ଶନ ଦେଉଛନ୍ତି। ତେଣୁ ସେ ଦେଖୁଛନ୍ତି ଚନ୍ଦ୍ରିକା ବିଶଦ ସ୍ମେରେଇ, ଭଗବାନ ଯେଉଁ ସ୍ମେରେଇ ବା ସ୍ମିତ ହାସ୍ୟ କରୁଛନ୍ତି, ଯେମିତି ଚନ୍ଦ୍ରିକା ପୂର୍ଣ୍ଣ ଚନ୍ଦ୍ରର ଆଲୋକ କିରଣ ଭଳି ସେଭଳି ବହୁତ ସୁନ୍ଦର ଦେଖାଯାଉଛନ୍ତି ଭଗବାନଙ୍କର ସେହି ସ୍ମିତ ହାସ୍ୟ। ତେଣୁ ଏହି ସ୍ମିତ ହାସ୍ୟ ଦ୍ୱାରା ସାରଣା ପାଙ୍ଗ ବିକ୍ଷିତେଇ, ଯେଉଁ ଦୃଷ୍ଟିପାତ କରୁଛନ୍ତି ବିକ୍ଷିତେଇ ବା ଯେଉଁ ଦର୍ଶନ ଦୃଷ୍ଟିପାତ କରୁଛନ୍ତି ଭଗବାନ, ତାଙ୍କର ଯେଉଁମାନେ ଅଛନ୍ତି ସେଠି ପରେ ବର୍ଣ୍ଣନା କରାଯିବ, ସେମାନେ ସବୁ ଭଗବାନଙ୍କର ପୂଜା କରିବାକୁ ଆରମ୍ଭ କରିଛନ୍ତି। ତେଣୁ ତାଙ୍କ ଉପରେ ଯେତେବେଳେ ଇକ୍ଷିତେଇ ତାଙ୍କ ଉପରେ ଯେତେବେଳେ ଇକ୍ଷଣ କରୁଛନ୍ତି, ସେ ତ କିଭଳି ସବୁ ସେଇ ସମୟରେ କିଭଳି ପରିସ୍ଥିତି ଉପୁଜୁଛି ନା, ସ୍ୱକାର୍ଥାନାମ ଇବ ରଜ ସତ୍ୱାଭ୍ୟାମ ସୃଷ୍ଟି ପାଳକ, ସ୍ୱକାର୍ଥାନାମ ଇବ ଭଗବାନଙ୍କର ଯେଉଁ ଲୀଳା ଏ ଭକ୍ତମାନଙ୍କ ପାଇଁ ଉଦ୍ଦିଷ୍ଟ। ସ୍ୱକାର୍ଥାନାମ ଏକାନ୍ତ ଭକ୍ତ ଯେଉଁମାନେ ଭଗବାନଙ୍କର ସେ ଲୀଳାରେ ସେମାନେ ଅଂଶଗ୍ରହଣ କରିପାରିବେ, ସମସ୍ତେ ସେ ଲୀଳାରେ ଅଂଶଗ୍ରହଣ କରିପାରିବେ ନାହିଁ। ଯେମିତି ଭାଗବତର ଦଶମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଇଥଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା କାଶ୍ୟଗତାନାଂ ପରଦୈବତେନ ମାୟାଶ୍ରିତାନାଂ ନରଦାରକେନ ସାକଂ ବିଜହୁ କୃତପୁଣ୍ୟପୁଞ୍ଜା। ଭଗବାନଙ୍କର ଲୀଳାରେ ଯେଉଁ କେଉଁମାନେ ଅଂଶଗ୍ରହଣ କରୁଛନ୍ତି, ଯେଉଁମାନେ କୃତପୁଣ୍ୟପୁଞ୍ଜା ଅନେକ ଜନ୍ମ ଧରି ପୁଣ୍ୟକାର୍ଯ୍ୟ କରିଛନ୍ତି, ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି, ସେମାନଙ୍କୁ ଭଗବାନ କୃପା କରି ତାଙ୍କର ଲୀଳାରେ ସାମିଲ କରୁଛନ୍ତି। ତେଣୁ ଭଗବାନଙ୍କ ସହିତ ଯେଉଁମାନେ ଲୀଳା କରୁଛନ୍ତି ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ, ସେ ଲୀଳାକୁ ଦେଖିକରି ଯେଉଁମାନେ ସତା ଯେଉଁମାନେ ବ୍ରହ୍ମ ଚିନ୍ତନ କରନ୍ତି, ଯେଉଁମାନେ ଭଗବାନଙ୍କର ନିର୍ବିଶେଷ प्रतिथि को आराधना करती ब्रह्मचिंतन करती से माने भगवान रूप ये लीला को देखिकी से माने ब्रह्म सुख अनुभूति करती ब्रह्मचिंतन जो अनुभूति से प्राप्त होंगे जो आनंद प्राप्त होंगे से आनंद से माने भगवान को दर्शन रे प्राप्त होंगे इतं सतां ब्रह्म सुखानुभूत्या दास्य वदानं परदैव तेन जो मैंने भगवान भक्ति करुछंती विभिन्न प्रकार भक्ति रही दास्य सख्य वात्सल्य माधुर्य विभिन्न प्रकार भक्त रही तेणु जो मैंने दास्य रस भगवान सहित युक्त होती से भगवान लीला को देखती से मैंने भावती कौन ना पर दैवतेन ये श्रेष्ठ देवता यदिओ से पांच वर्ष बालक किंतु तथापि जो मैंने ब्रह्म चिंतन करती ब्रह्मवादी माने से मैंने से बालक को देखी से ब्रह्म सुख प्राप्त होती जो मैंने भगवान दास्य रस भगवान सहित युक्त होती से मैंने यही पांच वर्ष बालकों लीला को देखी से भावती ये हूँ श्रेष्ठ देवता परदेवते दास्यवता परदेवते किंतु जो मैंने मायारे अच्छा त्रिगुणमयी माया सत्य रजतम त्रिगुणमयी माया भितर अच्छा से मैंने जो देखती से मैंने भावती नरदार केण ये आम भाई जन मनुष्य ये आम भाई जन मनुष्य पिला यही भाव चिंता करती यदिओ भगवान अद्भुत कर्म सब रही तथापि भगवान मायारे मोहित होकरी ये भगवान लीला को बुझीपारती ना से भावती ये हूँ जन मनुष्य बाप ये भाव से भावती नरदार केण माया सीता कारण से माया भितर अच्छा से भगवान के अद्भुत रूप देखिकी देखिपारती ना जापारती ना जमी माया बर्तन कबाट बंद हो आम देखिपारे भगवान को भगवान भितर अच्छा भोग लगे से भोग ग्रहण कर किंतु जो कबाट खोली आम से भगवान दर्शन कर भगवान कही भगवदगीतार नाम प्रकाश सर्वस्व जोगमाय समाहूत भगवान जोगमायर सब लीला करीला करेणु जोगमायर से जो रही जो मैंने भगवान बहिरंग माया बा महामाय द्वारा मोहित रही भगवान से लीला को देखिपर ना तेणु से भावे ये साधारण मनुष्य भाई नरदार के तेणु जो मैंने भगवान सहित लीला करकम गुजबु कृत पुण्य पुंजा बहुत जन्म धरी पुण्य कार्य करेतु भगवान सेवे निजुक्त थी हेतु आज से भगवान लीलार सामिल होती तेणु प्रभा महाराज कहती ये जो मैंने भक्ति मार्ग अग्रसर हो सेमाने जेतेबेले अंत समय रे तांकर शरीर त्याग परे सेमाने सेभळी भावरे भगवान को जो भी भौम लीला चली भगवान को लीला सब चली पांच हजार वर्ष तले वृंदावन लीलाटी होता ता नुह बर्तमान विभिन्न भौतिक जगत रही भौतिक ब्रह्मांड रही जो जगत वर्तमान भगवान से लीला चली थी जो ब्रह्मा हरण करते वर्तमान कौट ब्रह्मा हरण करुवे ये लीला सब चलती सब से भगवान लीला को नित्य बोली कह नित्य लीला भगवान तेणु जो मैंने शरीर त्याग समय जो मैंने भगवान कृपा प्राप्त होती से मैंने से भगवान से लीलार सामिल हमारे जो भाव अनुसार से भगवान लीलार सामिल हमारी से ट्रेनिंग से से ट्रेनिंग पर समय जो शरीर त्याग करेंगे तापर से भगवत धाम चिद्धाम को तेणु जो मैंने साकम बुझ कृतपुण्य पुंजा जो मैंने भगवान भक्त अनन्य भक्त जो मैंने स्वकाना बोली कह एकांत भक्त जो मैंने से मैंने भगवान लीलार अंशग्रहण करें भाग नहीं पारे ତେଣୁ ସେମାନେ ସ୍ୱକାତ୍ମା ନାମ ଏବଂ ରାଜସତ୍ତାଭ୍ୟାମ ଭଗବାନଙ୍କର ଯଦିଓ ଅନ୍ତରଙ୍ଗା ଶକ୍ତିରେ ଏ ରଜସତ୍ଵ ଗୁଣ ନାହିଁ, ଯେତେବେଳେ ଭଗବାନଙ୍କର ଗର୍ଭଦୋଷୀ ବିଷ୍ଣୁଙ୍କର ନାଭି ପଦ୍ମରୁ ବ୍ରହ୍ମା ଜାତ ହେଲେ ସେତେବେଳେ ସେ ନିଜକୁ ଜାଣିବା ପାଇଁ ଚେଷ୍ଟା କଲେ। ବହୁତ ବର୍ଷ ଧରି ସେଇ ପଦ୍ମ ନାଡ଼ ଧରି ସେ ଗର୍ଭଧକ ଜଳରେ ପ୍ରବେଶ କରି କିଛି ଯେତେବେଳେ ଜାଣିପାରିଲେ ନାହିଁ, ସେତେବେଳେ ସେ ପୁଣି ସେଇ ପଦ୍ମ ପତ୍ର ପଦ୍ମପୁଷ୍ପ ଉପରକୁ ଆସିଲେ ଏବଂ ସେଇଠାରେ ଯେତେବେଳେ ବସିଛନ୍ତି ସେହି ସମୟରେ ଦୁଇଟି ଶବ୍ଦ ଦୁଇଥର ଉଚ୍ଚାରଣ ହେବାର ସେ ଶୁଣିଲେ। ସେ ଦୁଇଟି ଅକ୍ଷର ହେଉଛି ତ ଏବଂ ପ, ତପ ତପ ଏଇ ଦୁଇଥର ସେ ଶ୍ରବଣ କଲେ। ତେଣୁ ତାପରେ ଯେତେବେଳେ ସେ ତପସ୍ୟା କରିଛନ୍ତି, ବହୁତ ବର୍ଷ କାଳ ତପସ୍ୟା କରିଛନ୍ତି, ସେତେବେଳେ ଭଗବାନଙ୍କର ରୂପକୁ ସେ ଦର୍ଶନ କରୁଛନ୍ତି ଏବଂ ଭଗବାନଙ୍କର ଧାମକୁ ମଧ୍ୟ ଦର୍ଶନ କରୁଛନ୍ତି। ସେହି ସମୟରେ ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟରେ ବ୍ରହ୍ମା ବର୍ତ୍ତମାନ କହୁଛନ୍ତି ଯେ ଜୟ ଶ୍ରୀ ଗୌନିତା ଶ୍ରୀକୃଷ୍ଣ ବଳରାମ ଜଗନ୍ନାଥ। ବ୍ରହ୍ମା କହୁଛନ୍ତି ପ୍ରବର୍ତ୍ତ ଯତ୍ର ରଜସ୍ତମସ୍ତୟୋ ସତ୍ୱଂ ଚ ମିଶ୍ରଂ ନ ଚ କାଳ ବିକ୍ରମ ନ ଯତ୍ର ମାୟା କିମୁଦା ପରେ ହରେ ଅନୁମ୍ରତା ଯତ୍ର ସୁରା ସୁରାର୍ଚ୍ଚିତା। ପ୍ରବର୍ତ୍ତ ଯତ୍ର ରଜସ୍ତମସ୍ତୟୋ ଏ ଭୌତିକ ଜଗତରେ ସତ୍ୱ ରଜସ୍ତମ ତିନୋଟି ଗୁଣର ରହିଛି, ତିନୋଟି ଗୁଣର କାର୍ଯ୍ୟ ଚାଲିଛି। ରଜସ୍ତମ ସ୍ଥାୟୀ ଭୂୟ ସତ୍ୱଂ ଭବତି ଭାରତ ରଜ ସତ୍ୱ ତମଶ୍ଚୈବ ତମ ରଜ ସତ୍ୱସ୍ତତା। କେତେବେଳେ ସତ୍ୱଗୁଣ ପ୍ରାଧାନ୍ୟ ରହିଛି, କେତେବେଳେ ରଜଗୁଣ ପ୍ରାଧାନ୍ୟ ରହିଛି, କେତେବେଳେ ତମଗୁଣ ପ୍ରାଧାନ୍ୟ ରହିଛି। ଯେତେବେଳେ ସତ୍ୱଗୁଣ ପ୍ରାଧାନ୍ୟ ରହୁଛି ସେତେବେଳେ ରଜ ତମଗୁଣ ଦବିକି ରହୁଛନ୍ତି, ଯେମିତି ସେଥିପାଇଁ ବ୍ରହ୍ମ ମୁହୂର୍ତ୍ତ କରାଯାଇଛି। ସୂର୍ଯ୍ୟୋଦୟ ବା ଦେଢ଼ଘଣ୍ଟା ପୂର୍ବରୁ ଯେଉଁ ବ୍ରହ୍ମ ମୁହୂର୍ତ୍ତ ସେହି ସମୟରେ ସତ୍ୱଗୁଣର ପ୍ରାଧାନ୍ୟ ଥାଏ, ରଜ ତମଗୁଣର ଟିକେ ଦବିକି ରହିଥାନ୍ତି ସେମାନେ, ସତ୍ୱଗୁଣ ପ୍ରାଧାନ୍ୟ ସେ ସମୟରେ ଥାଏ। ସେହିଭଳି ଦିନ ସମୟରେ ରଜଗୁଣର ପ୍ରାଧାନ୍ୟ ରହିଥାଏ, ସତ୍ୱ ଏବଂ ତମଗୁଣର ପ୍ରାଧାନ୍ୟ କମିଥାଏ। ପୁଣି ରାତ୍ରି ଆସିଗଲେ ତମଗୁଣର ପ୍ରାଧାନ୍ୟ ପଡ଼ିଯାଏ, ରଜ ସତ୍ୱଗୁଣର ପ୍ରାଧାନ୍ୟ କମିଯାଏ। ତେଣୁ ଏହିଭଳି ଭାବରେ ଏ ଭୌତିକ ଜଗତରେ ଏ ତିନିଟି ଗୁଣର ରହିଛି, କ୍ରିୟା ପ୍ରତିକ୍ରିୟା ଚାଲିଛି, କିନ୍ତୁ ଭଗବାନଙ୍କ ଧାମରେ ଏସବୁ ନଥାଏ। ବ୍ରହ୍ମା ସହିତ ତାକୁ ପ୍ରବର୍ତ୍ତତେ ଯତ୍ର ରଜସ୍ତମସ୍ତୟୋ ସତ୍ୱଂ ଚ ମିଶ୍ରଂ ଚ ନ ଚ କାଳ ବିକ୍ରମ। ଏ ଯେଉଁ ତିନୋଟି ଗୁଣ ରହିଛି ସତ୍ୱ ରଜ ତମ, ଏ ତିନୋଟି ଗୁଣ ତ ନଥାଏ, ତା ଛଡ଼ା ନ କାଳ ବିକ୍ରମ। ଏ ଯେଉଁ କାଳର ଯେଉଁ ରହିଛି ଭୌତିକ ଜଗତରେ କ'ଣ ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ, ଏ କାଳର ପ୍ରଭାବ ରହିଛି, ଅତୀତ ବର୍ତ୍ତମାନ ଭବିଷ୍ୟତ ରହିଛି କାଳ, କିନ୍ତୁ ସେଠି କାଳ ବିକ୍ରମ ନାହିଁ, ସେଠି ସବୁବେଳେ ନିତ୍ୟ ବର୍ତ୍ତମାନ କାଳ, ନିତ୍ୟ ବର୍ତ୍ତମାନ। ଏବଂ ନ ଯତ୍ର ମାୟା କିମ୍ବା ପରେ ହରେ, ସେଠି ତ ମାୟାର ପ୍ରଶ୍ନ ନାହିଁ, କିମ୍ବା ପରେ ଆଉ କ'ଣ କହିବ, ମାୟା କେଉଁଠୁ ଆସିବ ସେଠି। ଅନୁମ୍ରତା ଯତ୍ର ସୁରା ସୁରାର୍ଚ୍ଚିତା, ଯେଉଁମାନେ ଭଗବାନଙ୍କର ଅନୁମ୍ରତା ସେଠି ସମସ୍ତେ ଭଗବାନ, ସେମାନେ ସମସ୍ତେ ମୁକ୍ତ ଜୀବ। ଭୌତିକ ଜଗତରେ ସମସ୍ତେ ହେଉଛନ୍ତି ବଦ୍ଧ ଜୀବ, କ୍ଷର, ସେମାନଙ୍କୁ କ୍ଷର ବୋଲି କୁହାଯାଉଛି, କିନ୍ତୁ ଚିତ୍ ଜଗତରେ ଯେଉଁମାନେ ଅଛନ୍ତି ସେମାନେ ହେଉଛନ୍ତି ଅକ୍ଷର, ମୁକ୍ତ ଜୀବ। ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ ସୀତା କହିଛନ୍ତି ଦ୍ୱାବିମୁଖ ପୁରୁଷ ଲୋକେ କ୍ଷରଶ୍ଚା ଏବଚ କ୍ଷର ସର୍ବାଣୀ ଭୂତାଣି କୁଟସ୍ଥ ଅକ୍ଷର ଉଚ୍ଚତେ। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ଦ୍ୱାବିମୁଖ ପୁରୁଷ ଲୋକେ, ସେମାନେ କିଏ କିଏ ନା କ୍ଷର ଏବଂ ଅକ୍ଷର, କ୍ଷରଶ୍ଚା କ୍ଷର ଏବଚ କ୍ଷର ସର୍ବାଣୀ ଭୂତାଣି। ଏ ଭୌତିକ ଜଗତରେ ଯେଉଁମାନେ ଅଛନ୍ତି ବ୍ରହ୍ମାଣ୍ଡଠାରୁ ଆରମ୍ଭ କରି ସମସ୍ତେ ଏଠି କ୍ଷର ମାନେ ସେମାନେ ହେଉଛନ୍ତି ବଦ୍ଧ ଜୀବ, ତାଙ୍କ ପତନ ହୋଇଯାଇଛି, କ୍ଷର ହୋଇଯାଇଛି ମାନେ ପତନ ହୋଇଯାଇଛି। କିନ୍ତୁ କୁଟସ୍ଥ ଅକ୍ଷର ଉଚ୍ଚତେ, ଯେଉଁମାନେ କୁଟସ୍ଥ ଯେଉଁମାନେ ଚିର୍ଜଗତରେ ଅଛନ୍ତି ସେମାନେ ଅକ୍ଷର, ତାଙ୍କର ପତନ ହୋଇନାହିଁ। ଆମର ପତନ ହେଲେ କେମିତି ଜାଣିବା ନା? ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ନ ହେଇକି ଭଗବାନଙ୍କର ଏ ମାୟାର ସେବାରେ ନିଯୁକ୍ତ ରହିବା, କାରଣ ଆମର ଧର୍ମ ହେଉଛି, ଆମର ପ୍ରବୃତ୍ତି ହେଉଛି, ଆମର ସ୍ୱଭାବ ହେଉଛି ଯେ ଆମେ କାହାର ନା କାହାର ସେବା କରିବା। କିନ୍ତୁ ଯେତେବେଳେ ଆମେ ଭଗବାନଙ୍କର ସେବା ନ କରି ଅନ୍ୟମାନଙ୍କର ସେବା କରୁଛେ ସେଇଟା ହେଉଛି ଆମର କ୍ଷର ଅବସ୍ଥା, ଆମର ହେଉଛି ପତନ ଅବସ୍ଥା, ସେଇଟା ହେଉଛି ଆମର ପତିତ ଅବସ୍ଥା, ଯେ ହେଉଛି ଆମେ ବଦ୍ଧ ଜୀବ, ସେଥିପାଇଁ ଆମେ ବଦ୍ଧ ଜୀବ ହେଇ କହିଲୁ। ତେଣୁ ଏଇ ଭୌତିକ ଜଗତରେ ଯେଉଁମାନେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି ସେମାନେ ଆଉ ବଦ୍ଧ ଜୀବ ବୋଲି କୁହାଯିବ ନାହିଁ, ସେମାନେ ହେଉଛନ୍ତି ମୁକ୍ତ ଜୀବ। ମହାତ୍ମା ସୁମାନ ପାଠ ଦୈବିଂ ପ୍ରକୃତି ମା ସୀତା ବଦନ୍ତି ଅନ୍ୟ ମନସ ଜ୍ଞାନତା ଭୂତାଦି ମବ୍ୟୟମ। ସେମାନେ ଯଦିଓ ଭୌତିକ ଜଗତରେ ଅଛନ୍ତି, ଏହା ଦଶ୍ୟ ହରେ ଦାସ୍ୟ କର୍ମଣା ମନସା ଗିରା ନିକୁଳାସୁ ବ୍ୟବସ୍ଥାସୁ ଜୀବନ ମୁକ୍ତ ସ ଉଚ୍ଚତେ। ଯଦିଓ ଭୌତିକ ଜଗତରେ ଅଛନ୍ତି, ଯଦି ସେମାନେ ତାଙ୍କର ସ୍ୱରୂପ ସ୍ଥିତିରେ ଅଛନ୍ତି, ସ୍ୱରୂପ ସ୍ଥିତି ହେଉଛି କ'ଣ ନା ସେମାନେ ଭଗବାନଙ୍କ ସେବାରେ ନିଯୁକ୍ତ ଅଛନ୍ତି, ତାହେଲେ ବୁଝିବାକୁ ପଡ଼ିବ ସେମାନେ ହେଉଛନ୍ତି ମହାତ୍ମା, ସେମାନେ ହେଉଛନ୍ତି ମୁକ୍ତ ଜୀବ। ତେଣୁ ଚିତ୍ ଜଗତରେ ସମସ୍ତେ ହେଉଛନ୍ତି ମୁକ୍ତ ଜୀବ, ସେମାନେ ତାଙ୍କର ସ୍ୱରୂପ ସ୍ଥିତିରେ ଅଛନ୍ତି, ସେମାନେ ଭଗବାନଙ୍କ ସେବାରେ ନିଯୁକ୍ତ ଅଛନ୍ତି। କିନ୍ତୁ ଭୌତିକ ଜଗତରେ ଅଧିକାଂଶ ହେଉଛନ୍ତି କ'ଣ ନା ସେମାନେ ଭଗବାନଙ୍କର ଶରଣ ଗ୍ରହଣ କରିନାହାନ୍ତି, ସେମାନେ ଭଗବାନଙ୍କର ସେବାରେ ନିଯୁକ୍ତ ନାହାନ୍ତି, ସେମାନେ ଅନ୍ୟମାନଙ୍କର ସେବା କରୁଛନ୍ତି, ବହୁତ ସବୁ ଲୋକ ସେବାର କାର୍ଯ୍ୟ କରୁଛନ୍ତି, ବିଭିନ୍ନ ପ୍ରକାର ସେବାରେ ନିଯୁକ୍ତ ରହିଛନ୍ତି, କିନ୍ତୁ ସେମାନେ ହେଉଛନ୍ତି ପତିତ ଜୀବ ବା ବଦ୍ଧ ଜୀବ। ତେଣୁ ଚିତ୍ ଜଗତରେ ଯେଉଁମାନେ ଅଛନ୍ତି, ନତ୍ର ମାୟା କ୍ଷମତା ପରେ ହରେ ଅନୁବ୍ରତା ଦତ୍ର ସୁରାଜ ସୁରାଜ ଅନୁବ୍ରତା, ଭଗବାନ ଯାହା ଅନୁମୋଦନ କରନ୍ତି ବା ଭଗବାନ ଯାହା ଚିନ୍ତା କରନ୍ତି, ଭଗବାନଙ୍କ ଭକ୍ତମାନେ ସେହିସବୁ କାର୍ଯ୍ୟ କରନ୍ତି, ସେଥିରେ ଆଉ କୌଣସି ଦ୍ୱିମତ ନାହିଁ। ଭଗବାନ ଗୋଟେ କଥା ଚାହୁଁଛନ୍ତି ଆଉ ତାଙ୍କର ଭକ୍ତ ଅନ୍ୟ ଗୋଟେ କଥା ଚାହିଁବେ ତା ନୁହଁ, ଅବଶ୍ୟ ଆମେ କହିବା ଭଗବାନ ଚାହୁଁଥିଲେ ଯେ ମହାଭାରତ ଯୁଦ୍ଧରେ ଭଗବାନ ପ୍ରତିଜ୍ଞା କଲେ ଯେ ମୁଁ ଅସ୍ତ୍ର ଗ୍ରହଣ କରିବି ନାହିଁ, କିନ୍ତୁ ଭଗବାନଙ୍କ ଭକ୍ତ ଭୀଷ୍ମଦେବ ସେ କ'ଣ କଲେ, ଭଗବାନଙ୍କର ସେ ହେଉଛନ୍ତି ମହାଜନ ଶ୍ରେଷ୍ଠ ଭକ୍ତ, ଭକ୍ତମାନଙ୍କ ଶ୍ରେଷ୍ଠ ସିଏ ଭୀଷ୍ମଦେବ, କିନ୍ତୁ ସିଏ ପ୍ରତିଜ୍ଞା କଲେ ଯେ ମୁଁ ଭଗବାନଙ୍କୁ ଅସ୍ତ୍ର ଧାରଣ କରେଇବି। ଏଇଟା ଆପାତ ଦୃଷ୍ଟିରେ ଦେଖିବାକୁ ଗଲେ ଜଣାପଡ଼ୁଛି ଭିନ୍ନ ମତ ଆସୁଛି, ଭଗବାନଙ୍କ ଗୋଟେ ମତ ରହିଛି, ତାଙ୍କର ଆଉ ଗୋଟେ ମତ ରହିଛି, କିନ୍ତୁ ଏଇଟା ମଧ୍ୟ ଭଗବାନ ଏଇଟାକୁ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି ଯେ ଭଗବାନ ଯେତେବେଳେ ଦରକାର ପଡ଼େ ନିଜର ମତକୁ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରନ୍ତି, ତାଙ୍କ ଭକ୍ତଙ୍କର ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ। ଏଇ କଥାକୁ ପ୍ରତିଷ୍ଠା କରିବା ପାଇଁ ଭୀଷ୍ମଦେବଙ୍କର ଏଇଭଳି ଭାବରେ ଚିନ୍ତାଧାରା ଆସିଛି। ଇଏ ହେଉଛି ସ୍ୱ ପ୍ରାର୍ଥନା, ଏକାନ୍ତ ଭକ୍ତଙ୍କ ସହିତ ଭଗବାନଙ୍କ ଲୀଳା, ତାକୁ ବୁଝିବା ଏତେ ସହଜ ଜିନିଷ ନୁହଁ। ତେଣୁ ଭୀଷ୍ମଦେବ ଯେତେବେଳେ ମହାଭାରତ ଯୁଦ୍ଧରେ ସେ କ'ଣ ସରରେ ସାଇତ ହେଇକି ରହିଲେ, ଅର୍ଜୁନଙ୍କ ଦ୍ୱାରା ସର ଦ୍ୱାରା ବିଦ୍ଧ ହୋଇଗଲେ, ଚାଳିଶ ଦିନ ପାଖାପାଖି ସେ ରହିଛନ୍ତି ସେ ମହାଭାରତ ଯୁଦ୍ଧରେ, ଯୁଦ୍ଧ ସମାପ୍ତ ପରେ ସେ ରହିଛନ୍ତି। ତେଣୁ ଯେତେବେଳେ ଜିନିଷ ମହାରାଜଙ୍କୁ ରାଜ୍ୟ ଅଭିଷେକ କରାଗଲା, ରାଜା ଅଭିଷେକ କରାଗଲା, କିନ୍ତୁ ତଥାପି ସେ ବହୁତ ଶୋକଗ୍ରସ୍ତ ହୋଇଛନ୍ତି, ଯେତେ ଯାହା ବୁଝେଇଲେ ମଧ୍ୟ ତାଙ୍କ ଶୋକ ଦୂର ହେଉନାହିଁ। ତେଣୁ ଭଗବାନ ତାଙ୍କୁ ନେଇ, ଯୁଧିଷ୍ଠିର ମହାରାଜଙ୍କୁ ନେଇ ଅନ୍ୟ ପାଣ୍ଡବମାନଙ୍କ ସହିତ
ବିଭିନ୍ନ ମୁନି ଋଷିମାନଙ୍କ ସହିତ ଯାଇ ପହଞ୍ଚନ୍ତି ଭୀଷ୍ମଦେବଙ୍କ ପାଖରେ। ତେଣୁ ଭାଗବତ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ଭୀଷ୍ମଦେବ ବିଭିନ୍ନ ସ୍ତୁତି କରିଛନ୍ତି ଭଗବାନଙ୍କର। ଯୁଧିଷ୍ଠିର ସବୁ ଦୂର କରିଦେଇଛନ୍ତି, ଭଗବାନ ଯଦିଓ ବହୁତ ପ୍ରକାର ଉପଦେଶ ଦେଲେ କିନ୍ତୁ ଯୁଧିଷ୍ଠିର ମହାରାଜଙ୍କ ଶୋକ ଦୂର ହେଲା ନାହିଁ। କିନ୍ତୁ ଯେତେବେଳେ ଯୁଧିଷ୍ଠିର ମହାରାଜ ଭୀଷ୍ମଦେବଙ୍କ କଥା ଶୁଣିଲେ, ଯେତେବେଳେ ଅର୍ଜୁନ ଭଗବାନଙ୍କ ଶରଣରେ ନେଇ ଯାଉଛନ୍ତି, ସେତେବେଳେ ଭଗବାନ ମନରେ ଚିନ୍ତା ହେଉଥିବ ଯେ ତମେ ତୁମର ସମାସ୍କନ୍ଦ, ଅର୍ଜୁନ ଏବଂ ଭଗବାନ କୃଷ୍ଣ ଏକ ଏକ ସମବୟସ୍କ। ତେଣୁ ମନ ଯେତେବେଳେ ଅର୍ଜୁନ ଭଗବାନଙ୍କ ଶରଣରେ ଯାଉଛନ୍ତି, କାଳେ ଭଗବାନ ଚିନ୍ତା କରିବେ ଯେ ତମେ ମୋର ସଖା, ତମେ ମୋର କ'ଣ ଶିଷ୍ୟ ହେବ, ତମେ ଜଣେ ଉପଯୁକ୍ତ ମୁନି ଋଷିଙ୍କ ପାଖକୁ ଯାଇ ତାଙ୍କର ଶରଣ ତାଙ୍କ ଶିଷ୍ୟ ହୁଅ। ଯେତେବେଳେ ଅର୍ଜୁନ କହୁଛନ୍ତି ଭଗବାନଙ୍କୁ, କାଳ୍ପନ୍ୟ ଦୋଷ କହତ ସ୍ୱଭାବ ତୁଚ୍ଛାମି ତ୍ୱାମ ଧର୍ମ ସମ୍ଭୁଢ ଚେତା ଯଚ୍ଛେୟ ଶ୍ୟାମି ଶ୍ଚିତଂ ଗୃହୀତାନ୍ନି ଶିଷ୍ୟ ସ୍ତେୟଂ ସାଧିମାନ୍ ତାଂ ପ୍ରପନ୍ନମ୍। ଅର୍ଜୁନ ଦେଖିଲେ ଯଦି ଭଗବାନଙ୍କ ଶରଣରେ ମୁଁ ନ ଯିବି ତାହେଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ବହୁତ ପ୍ରକାର ଯୁକ୍ତି କରିଥିଲେ ଭଗବତ ଗୀତା ପ୍ରଥମ ଅଧ୍ୟାୟରେ, କିନ୍ତୁ ଭଗବାନ ଯେତେବେଳେ କହୁଛନ୍ତି ତୁମେ ଯୁଦ୍ଧ କର, ତଥାପି ସେ ଯୁକ୍ତି କରୁଛନ୍ତି, ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ଯୁକ୍ତି କରୁଛନ୍ତି। ତେଣୁ ଯେତେବେଳେ ଦେଖିଲେ ଯେ ଏହି ଯୁକ୍ତି ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ ନାହିଁ, ସେତେବେଳେ ସେ ଭଗବାନଙ୍କ ଶରଣରେ ଯାଇକରି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି। କିନ୍ତୁ କାଳେ ଭଗବାନ ଚିନ୍ତା କରିବେ ଯେ ତମେ ତ ମୋର ସଖା, ତମେ ମୋର କ'ଣ ଶିଷ୍ୟ ହେବ, ତମେ ଜଣେ ଉପଯୁକ୍ତ ସାଧୁଙ୍କର ବା ମୁନିଙ୍କ ପାଖକୁ ଯାଇ ଋଷିଙ୍କ ପାଖକୁ ଯାଇ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ, ସେ ତ ଜ୍ଞାନ ଦେବେ। ତେଣୁ ତା ପରସ୍ପରରେ କ'ଣ କହିଲେ ଅର୍ଜୁନ, ତା ପରସ୍ପରରେ ନହିଁ ପ୍ରତିଷ୍ଠାନି ମମାପମୁଦ୍ୟା ଯୋକ ଉଚ୍ଛ୍ୱାସ ମନିନ୍ଦ୍ରିୟାଣ ଅବାପ ଭୂମ ଅସପତ୍ନ ଉଦ୍ଧା ରାଜ୍ୟ ସୁରାଣା ବିଚାର ପ୍ରତ୍ୟମ। ଏସବୁଟି କାହିଁ କହିଲେ, ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କ ଭାଷାରେ କହିଛନ୍ତି, କାଳେ ଭଗବାନ ଚିନ୍ତା କରିବେ ତମେ ତ ମୋର ସଖା, ତମେ କ'ଣ ମୋର ଶିଷ୍ୟ ହେବ। ତେଣୁକରି ଅର୍ଜୁନ ଏହି ଶ୍ଳୋକଟି କହିଛନ୍ତି, ତା ପରସ୍ପରରେ ଏଇଟା କହିଛନ୍ତି, ନହିଁ ପ୍ରତିଷ୍ଠାନି ମମାପମୁଦ୍ୟା ଯୋକ ଉଚ୍ଛ୍ୱାସ ମନିନ୍ଦ୍ରିୟାଣ ମୋର ଯେଉଁ ଇନ୍ଦ୍ରିୟମାନଙ୍କର ଶୋକ ରହିଛି, ଏଇଟାକୁ ଶୁଖେଇବା ପାଇଁ ବା ଏଇଟାକୁ ଦୂର କରିବା ପାଇଁ ଆଉ କାହାକୁ ମୁଁ ଦେଖିପାରୁ ନାହିଁ। ନହିଁ ପ୍ରତିଷ୍ଠାନି ମହାପମୁଦ୍ୟାତ ଯୋକ୍ଷୋପମୁଶ୍ଵଷଣ ଅବାପ ଭୂମୌ ଅସପତ୍ନ ରୁଦ୍ଧା ରାଜ୍ୟ ସୁରାଣା ଭୂଚାଧିପତ୍ୟମ। ଏ ଭୂମି କଥା କ'ଣ କହୁଛନ୍ତି, ସ୍ୱର୍ଗର ରାଜ୍ୟ ପ୍ରଦାନ କଲେ ମଧ୍ୟ ମୁଁ ସେ ମୋର ଶୋକ ଦୂର ହେବ ନାହିଁ, ଆପଣ ଛଡ଼ା ନହିଁ ପ୍ରତିଷ୍ଠାନି ମୁଁ ଆପଣ ଛଡ଼ା ଆଉ କାହାକୁ ଦେଖିପାରୁ ନାହିଁ ଯିଏକି ମୋର ଶୋକ ଦୂର କରିବ। ତେଣୁ ଅର୍ଜୁନଙ୍କର ଶୋକ ଏବଂ ମୋହ ସବୁ ଦୂର ହୋଇଗଲା ଯେତେବେଳେ ଭଗବାନ ତାଙ୍କୁ ଉପଦେଶ ପ୍ରଦାନ କଲେ। ଅନ୍ତିମରେ ସେ କହୁଛନ୍ତି, ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ ପ୍ରସାଦାତ୍ମ୍ୟାଜିତ ତିତୋସ୍ମିଗତ ସନ୍ଦେହ କରି ସିଏ ବଚନ ଦେବ। ମୋର ମୋହ ଦୂର ହୋଇଯାଇଛି, ଭଗବାନ ପଚାରିଛନ୍ତି ତମ ମୋହ ଦୂର ହେଲା ନା ନାହିଁ। ତେଣୁ ଅର୍ଜୁନ କହୁଛନ୍ତି ମୋର ମୋହ ଦୂର ହୋଇଗଲା, କିନ୍ତୁ ସେହି ଭଗବାନ ଯୁଧିଷ୍ଠିର ମହାରାଜଙ୍କୁ ଯେତେ ଜ୍ଞାନ ଉପଦେଶ ଦେଲେ ମଧ୍ୟ, ଯୁଧିଷ୍ଠିର ମହାରାଜ ମଧ୍ୟ ସେହି ଭଗବତ ଗୀତା ଶ୍ରବଣ କରିଥିଲେ, ତା ନୁହଁ ଖାଲି ଅର୍ଜୁନ ଶୁଣିଥିଲେ ଆଉ ଅନ୍ୟ କେହି ଶୁଣିନଥିଲେ, ତା ନୁହଁ ସମସ୍ତ ମହାଭାରତ ଯୁଦ୍ଧରେ ସମସ୍ତେ ଭଗବତ ଗୀତା ଶ୍ରବଣ କରିଛନ୍ତି। ସର୍ବସାକ୍ଷିକତ୍ୱମ ବଳଦେବ ବିଦ୍ୟାଭୂଷଣ ତାଙ୍କ ଭାଷାରେ କହିଛନ୍ତି ସେ କଥା, କାହିଁକି ସେ ସେନା ଉଭୟ ମଧ୍ୟ ରଥକୁ ସ୍ଥାପନ ଅଚ୍ୟୁତ କାହିଁକି କହିଲେ, ଦୁଇ ସେନାର ମଧ୍ୟରେ ମୋର ରଥକୁ ସ୍ଥାପନ କର, କାହିଁକି ତାର ଉଦ୍ଦେଶ୍ୟ କ'ଣ ନା, ଭଗବାନ ଯେଉଁ ଭଗବତ ଗୀତା ଦେଇଛନ୍ତି ଇଏ ହେଉଛି ସର୍ବସାକ୍ଷିକତ୍ୱ, ସମସ୍ତେ ସାକ୍ଷୀ ରହିଛନ୍ତି, ଖାଲି ଯେ ମନୁମାନ କୋଉଠି ଲୁଚା ଛୁପାରେ କହି ନାହିଁ, ଭଗବାନ କହିଦେଇନାହାନ୍ତି ଅର୍ଜୁନଙ୍କୁ, ସମସ୍ତେ ସାକ୍ଷୀ ରହିଛନ୍ତି, 18 କୋଟି ସୈନ୍ୟ ସାକ୍ଷୀ ରହିଛନ୍ତି, ବଳଦେବ ଦେବସନ୍ ତାଙ୍କ ଭାଷାରେ ସେ କଥା କହୁଛନ୍ତି। କିନ୍ତୁ ସେଇ ଭଗବାନ ଯେତେବେଳେ ଯୁଧିଷ୍ଠିର ମହାରାଜଙ୍କୁ ଉପଦେଶ ଦେଲେ, ଯୁଧିଷ୍ଠିର ମହାରାଜଙ୍କ ଶୋକ ଦୂର ହେଲା ନାହିଁ, ତେଣୁ ଭଗବାନ ତାଙ୍କୁ ନେଇକରି ଗଲେ ଭୀଷ୍ମଦେବଙ୍କ ପାଖକୁ। ତେଣୁ ଭୀଷ୍ମଦେବକୁ ସେ ସବୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି, ଦାନ ଧର୍ମାନ୍ ରାଜ ଧର୍ମାନ୍ ମୁଖ୍ୟ ଧର୍ମାନ୍ ବିଶେଷତଃ ସ୍ତ୍ରୀ ଧର୍ମାନ୍ ଭାଗବତ ଧର୍ମାନ୍ ସମାସ ବ୍ୟାସ ଜଗତଃ। ଏ ସମସ୍ତ ଯାହା ସବୁ ସଂଗ୍ରହ ଥିଲା ଯୁଧିଷ୍ଠିର ମହାରାଜଙ୍କର, ଭଗବାନ ସେଟାକୁ ଦୂର କରିପାରିଲେ ନାହିଁ। କିନ୍ତୁ ଭୀଷ୍ମଦେବ ମହାଭାରତର ଅନୁଶାସନ ପର୍ବରେ ବର୍ଣ୍ଣନା କରାଯାଇଛି, ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଭାଗବତ ସଂକ୍ଷେପରେ ସେଟା କୁହାଯାଇଛି। ଦାନ ଧର୍ମ, ରାଜ ଧର୍ମ, ମୁଖ୍ୟ ଧର୍ମ, ସ୍ତ୍ରୀ ଧର୍ମ, ଭାଗବତ ଧର୍ମ, ସବୁକୁ ଗୋଟେ ସଂକ୍ଷେପରେ ଗୋଟେ ବିସ୍ତାର ଭାବରେ ବର୍ଣ୍ଣନା କଲେ। ଏସବୁ ଶୁଣିକିରି ଯୁଧିଷ୍ଠିର ମହାରାଜଙ୍କ ଶୋକ ଦୂର ହେଲା। ତେଣୁ ଭୀଷ୍ମଦେବ ତାପରେ ଭଗବାନଙ୍କ ସ୍ତୁତି କରିଛନ୍ତି, ସେହି ସ୍ତୁତିରେ ଏଇ ଗୋଟିଏ କଥା କହିଛନ୍ତି ସେ, ସୋ ନିଗମ ପ୍ରତିଜ୍ଞା ରୀତମ ଅଧିକତ୍ୱ ଅବପୃତ ରଥସ୍ଥୋ ଦ୍ରୁତ ରଥ ଚରଣ ଅଭିଆ ଚଳନ୍ତୁ ହନ୍ତୁନିବ ହରିଡ଼ିବ ଗତୋତ୍ତରୀୟ। ଭଗବାନଙ୍କର ଯେଉଁ ଚିନ୍ତାଧାରା ଏବଂ ତାଙ୍କର ଭକ୍ତଙ୍କର ଯେଉଁ ଚିନ୍ତାଧାରା ସେ ଏକ ହବ। ସୋ ସୋ କାର୍ଥାନାମିବ, ସୋ କାର୍ଥାନାମର ଆମେ ବିସ୍ତାର କରୁଛେ, କଥା ବ୍ୟାଖ୍ୟା କରୁଛେ। କିନ୍ତୁ ଏଠି ଆମେ ଦେଖୁଛେ ଆପା ଦୃଷ୍ଟିରେ ଅଲଗା ଅଲଗା ରହୁଛି ଚିନ୍ତାଧାରା। ଭଗବାନ କହୁଛନ୍ତି ମୁଁ ପ୍ରତିଜ୍ଞା କରିଛି, ମୁଁ ଧାରଣ କରିବି ନାହିଁ, ଚକ୍ର ଧାରଣ କରିବି ନାହିଁ, ଅସ୍ତ୍ର ଧାରଣ କରିବି ନାହିଁ। କିନ୍ତୁ ଭଗବାନ ଭକ୍ତ କିଭଳି ଭାବରେ ଏଭଳି ଇଏ କରୁଛନ୍ତି, ବିପରୀତ କଥା କେମିତି ଚିନ୍ତା କରୁଛନ୍ତି, ତାର ଯଦି ସୋ ଭକ୍ତ ନ ହେଉଛି ତାଙ୍କର ଏକାନ୍ତ ଭକ୍ତ ହେଲେନି, ନା ନା ସେଇଟା ନୁହେଁ। ଭଗବାନ ତାଙ୍କର ଭକ୍ତଙ୍କ ପ୍ରତି କିଭଳି ତାଙ୍କର ଭକ୍ତଙ୍କ ପ୍ରତି ଭକ୍ତ ବତ୍ସଳତା ଏଇଟା ପ୍ରତିପାଦନ କରିବା ପାଇଁ ଏଇ କଥାଟି କରିଛନ୍ତି, ଏଇ ବ୍ୟବସ୍ଥାଟି କରିଛନ୍ତି। ତେଣୁ ଭୀଷ୍ମଦେବ ଯେତେବେଳେ କହୁଛନ୍ତି ସେ ଶ୍ଳୋକ ତାଙ୍କର କହିଛନ୍ତି, ସେଥିପାଇଁ ସୋ ନିଗମ ଅପହାୟ ମତ୍ ପ୍ରତିଜ୍ଞା ରୀତମ ଅଧିକତ୍ୱ ଅବଭୂତ ରଥସ୍ଥ ନିଜର ସୋ ନିଗମ ଭଗବାନଙ୍କ ଯେଉଁ ପ୍ରତିଜ୍ଞା କଲେ ସେଟାକୁ ତ୍ୟାଗ କରିଦେଲେ। ସୋ ନିଗମ ଅପହାୟ ମତ୍ ପ୍ରତି କାହିଁକି ତ୍ୟାଗ କରିଦେଲେ, ନା ତାଙ୍କର ଭକ୍ତଙ୍କର ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ। ରୀତମ ଅଧିକତ୍ୱ ସେହି କଥାକୁ ସତ୍ୟରେ ପରିଣତ କରିବା ପାଇଁ ଭଗବାନ ନିଜ ପ୍ରତିଜ୍ଞାକୁ ତ୍ୟାଗ କରିଦେଲେ। ସେଥିପାଇଁ ଅବକୃତ ରଥସ୍ଥ ରଥ ଉପରୁ ଡେଇଁ କରୁଛନ୍ତି, ଓହ୍ଲେଇବା ପାଇଁ ତର ପାଉନାହାନ୍ତି, ଡେଇଁ କରୁଛନ୍ତି। କାରଣ ଭୀଷ୍ମଦେବ ଏଭଳି ଯୁଦ୍ଧ କରୁଛନ୍ତି, ପ୍ରତିଜ୍ଞା କରିଛନ୍ତି ଦୁର୍ଯ୍ୟୋଧନ ପାଖରେ, ମୁଁ କାଲି ସକାଳେ ନିଶ୍ଚିନ୍ତ ଭାବରେ ହତ୍ୟା କରିବି, ଅର୍ଜୁନଙ୍କୁ ହତ୍ୟା କରିବି, ନହେଲେ ଭଗବାନଙ୍କୁ ଅସ୍ତ୍ର ଧାରଣ କରାଇବି। ତେଣୁ ଏଭଳି ଭାବରେ ତୀବ୍ର ଭାବରେ ଯୁଦ୍ଧ କରୁଛନ୍ତି, ସେଥିପାଇଁ ଭୀଷ୍ମଦେବ ମଧ୍ୟ ମନ ଦୁଃଖ କରି କହୁଛନ୍ତି, ତାଙ୍କ ସ୍ତୁତିରେ ସେଟା କହୁଛନ୍ତି, ମୁଁ ମୋର ଆତତାୟୀ, ମୁଁ ଆପଣଙ୍କୁ ଯୁଦ୍ଧରେ ଆପଣଙ୍କୁ ଆତତାୟୀ ଆପଣଙ୍କୁ କ'ଣ ଅସ୍ତ୍ରରେ ଆଘାତ କରିଛି, ସାରଥିକୁ ଆଘାତ କରିବା କଥା ନୁହଁ, କିନ୍ତୁ ମୁଁ ଆଘାତ କରିଛି, ମୁଁ ଆତତାୟୀ, ମୋତେ କ୍ଷମା ପ୍ରଦାନ କରନ୍ତୁ, ଏଇଭଳି ଭାବରେ ସେ ସ୍ତୁତି କରୁଛନ୍ତି। ତେଣୁ ଭଗବାନ ଦେଖିଲେ ଯେତେବେଳେ ଭୀଷ୍ମଦେବ ଏଭଳି ତୀବ୍ର ଯୁଦ୍ଧ ଆରମ୍ଭ କରିଛନ୍ତି, ତେଣୁ ସେ ଆଉ ତର ପାଇଲେନି ଓହ୍ଲେଇକି ଆସିବା ପାଇଁ, ଅବକୃତ ରଥସ୍ଥ ଡେଇଁ କରିଲେ ରଥ ଉପରୁ, ଅବକୃତ ରଥସ୍ଥ ଦ୍ରୁତ ରଥ ଚରଣ ଅଭୟା ଚଳନ୍ତୁ, ଗୋଟେ ଚକା ରହିଥିଲା ସେଇ ମହାଭାରତ ଯୁଦ୍ଧରେ ପଡ଼ିଥିଲା, ରଥ ଚକା ଭାଙ୍ଗି ପଡ଼ିଥିଲା, ସେଇ ଚକାଟିକୁ ଧରିକି ଭଗବାନ ଅଭୟା ଚଳନ୍ତୁ, ଏଭଳି ଭାବରେ ଚାଲିଲେ ଚଳନ୍ତୁ ଶବ୍ଦ ବ୍ୟବହାର କରାଯାଇଛି। କାହିଁକି ନା ଭୂମି କମ୍ପିତ ହେବାକୁ ଲାଗିଲା, ତାଙ୍କର ସମସ୍ତ ଭାବ ସହିତ ଭଗବାନ ଧାଉଁଛନ୍ତି ଏବଂ ଜାଣିପାରୁନି ତାଙ୍କ ଉତ୍ତରେ ତଳେ ପଡ଼ିଯାଉଛି। ହନ୍ତୁମିବ ହରିଡ଼ିବ, ଯେମିତି ଗୋଟେ ହାତୀକୁ ହତ୍ୟା କରିବା ପାଇଁ ବା ହାତୀକୁ ଆକ୍ରମଣ କରେ ସିଂହ, ସେଇଭଳି ଭାବରେ ଭଗବାନ ଆକ୍ରମଣ ହରି, ସେ ହେଉଛନ୍ତି ଭଗବାନ ହରି, ସେ ସିଂହ ଭଳି ଗୋଟେ ହାତୀ ଉପରେ ଆକ୍ରମଣ କରିବା ପାଇଁ ଯାଉଛନ୍ତି, ଭୀଷ୍ମଦେବଙ୍କ ଉପରେ ଆକ୍ରମଣ କରିବା ପାଇଁ। ଏ ଭଗବାନ ଲୀଳାକୁ ବୁଝିବା ଏତେ ସହଜ ଜିନିଷ ନୁହଁ, ସେମିତି ଯାଉଛନ୍ତି ସେ ଭଗବାନ ମାରିଦେବେ ଭୀଷ୍ମଦେବଙ୍କୁ, କିନ୍ତୁ ଇଏ ଗୋଟେ ଲୀଳା ଗୋଟେ କରିଛନ୍ତି, କାରଣ ସେହି ସମୟରେ ସନ୍ଧ୍ୟା ଆସିଯାଇଛି, ତେଣୁ ଯୁଦ୍ଧ ବନ୍ଦ ହୋଇଯାଇଛି। କିନ୍ତୁ ଭୀଷ୍ମଦେବ ସ୍ୱାଗତ କରୁଛନ୍ତି ଭଗବାନ, ତେଣୁ ସେମାନେ ସେ କହୁ, ସେଥିପାଇଁ ଭଗବତ ଗୀତାରେ ଭଗବାନ ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ କୌନ୍ତେୟ ପ୍ରତି ଜାଣି ନାମେ ଭକ୍ତ ପ୍ରଣଶ୍ୟତି କ୍ଷିପ୍ରମ ଭଗବତୀ ଧର୍ମାତ୍ମା ଶଶ୍ୱତ ଶାନ୍ତି ଗଚ୍ଛତି କୌନ୍ତେୟ ପ୍ରତି ଜାଣି ନାମେ ଭକ୍ତ ପ୍ରଣଶ୍ୟତି। ଆମର ଅନୁବାଦ ଆପଣ ଦେଖିବେ ଅନୁବାଦ ଭୁଲ ଅଛି, ଆମର ଆମର ଭଗବତ ଗୀତା ଆପଣ ପଢ଼ନ୍ତୁ ନବମ ଅଧ୍ୟାୟ ଶ୍ଳୋକଟି, ଏଇଟା ମୁଁ ବହୁତ ଥର କହିଲେଣି କିନ୍ତୁ ଏଇଟାକୁ ସଂଶୋଧନ କରାଯାଉନି, କିନ୍ତୁ ଏଇଟା ବହୁତ ମାନେ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଭଗବାନ କହୁନାହାନ୍ତି, ଆମର ଓଡ଼ିଆରେ ଲେଖା ହେଇଛି, ମୁଁ ଠିକ୍ ଭାବରେ ଘୋଷଣା କରୁଛି ହେ କୁନ୍ତି ପୁତ୍ର ମୋର ଭକ୍ତର ବିନାଶ ନାହିଁ, କିନ୍ତୁ ଏଇଟା ଠିକ୍ ନୁହଁ। ପ୍ରଭୁପାଦ ମହାରାଜ କହିଛନ୍ତି, ଓ ସନ୍ ଅଫ୍ କୁନ୍ତି ଡିକ୍ଲେୟାର ଇଟ୍ ବୋଲ୍ଡଲି ଦାଟ୍ ମାଇ ଡିଭୋଟି ନେଭର୍ ପେରିସେସ୍, ତମେ ଘୋଷଣା କର, ମୁଁ ଘୋଷଣା କରିବାରେ କହୁନି, ଭଗବାନ କହୁନାହାନ୍ତି, ମୁଁ ଘୋଷଣା କରୁଛି। ତେଣୁ ଏଇ ଶ୍ଳୋକରେ କାହିଁକି ଭଗବାନ ନିଜେ ଘୋଷଣା ନ କରି ଅର୍ଜୁନଙ୍କ ଦ୍ୱାରା ଘୋଷଣା କଲେ, କାରଣ କ'ଣ ନା ଏଇ କାରଣ ହେଉଛି ଏଇଟା, ଭଗବାନ ଯେତେବେଳେ ଦରକାର ପଡ଼େ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦିଅନ୍ତି, କିନ୍ତୁ ଭଗବାନ ତାଙ୍କର ଭକ୍ତର ପ୍ରତିଜ୍ଞାଙ୍କୁ ରକ୍ଷା କରନ୍ତି। ବ୍ରହ୍ମା ବର ଦେଇଗଲେ ହିରଣ୍ୟକଶିପୁକୁ, ଅସମ୍ଭବ ବର ପ୍ରଦାନ କରିଦେଲେ, ଅମରତ୍ୱ ଭଳି ବର ପ୍ରଦାନ କରିଦେଲେ, ଦିନରେ ମରିବ ନାହିଁ, ରାତିରେ ମରିବ ନାହିଁ, ଆଉ ଜଣେ କେତେବେଳେ ମରିବ, ଦିନେ ରାତିରେ ମରିବ ନା ଆଉ କେତେବେଳେ ମରିବ, ଭୂମିରେ ମରିବ ନାହିଁ କି ଆକାଶରେ ମରିବ ନାହିଁ, ଆଉ କେଉଁଠି ମରିବ, ଭୂମିରେ କି ଆକାଶ, ଜଳରେ ତ ମରିବନି, ବର ପାଇଗଲେ, ଅସ୍ତ୍ରରେ ମରିବ ନାହିଁ କି ଶସ୍ତ୍ରରେ ମରିବ ନାହିଁ, ଆଉ କେଉଁଠି ମରିବ, ମନୁଷ୍ୟ ଦ୍ୱାରା ମରିବ ନାହିଁ କି ପଶୁ ଦ୍ୱାରା ମରିବ ନାହିଁ, ଆଉ କେମିତି ଜଣେ ମରିବ। ଏହିଭଳି ଭାବରେ କ'ଣ ମାନେ ପ୍ରାଣ ଜୀବନ୍ତ ବସ୍ତୁ ଦ୍ୱାରା ବା ମୃତ ବସ୍ତୁ ଦ୍ୱାରା ସେ ମରିବ ନାହିଁ, ଏହିଭଳି ଭାବରେ ମଧ୍ୟ ସବୁ ବର ପାଇଦେବେ। ତେଣୁ ହିରଣ୍ୟକଶିପୁ ନିଶ୍ଚିନ୍ତ ଭାବେ ରହିଲେ ଯେ ମୁଁ ମୃତ୍ୟୁବରଣ କରିବି ନାହିଁ, ମୁଁ ଅମର ବର ପାଇଦେବି, କିନ୍ତୁ ଭଗବାନ ସତ୍ୟଂ ବିଧାତୁଂ ନିଜଭୂତେ ଭାସିତମ୍, ଏ ଶ୍ଳୋକର ଅର୍ଥରେ ଆଚାର୍ଯ୍ୟମାନେ ଟୀକା କରୁଛନ୍ତି, ସତ୍ୟଂ ବିଧାତୁଂ ନିଜଭୂତେ ଭାସିତମ୍, ନିଜର ଭୃତ୍ୟ ନିଜର ଭକ୍ତଙ୍କର କଥାକୁ ରକ୍ଷା କରନ୍ତି, ସେ ନିଜର କଥାକୁ ମଧ୍ୟ ଭାଙ୍ଗି ଦିଅନ୍ତି, ନିଜର ପ୍ରତିଜ୍ଞା ଭାଙ୍ଗି କରିଦିଅନ୍ତି। ସତ୍ୟଂ ବିଧାତୁଂ ନିଜଭୂତେ, ସମସ୍ତେ ପ୍ରତିଜ୍ଞା କରିଦେଇଛନ୍ତି, କିଏ କିଏ ପ୍ରତିଜ୍ଞା କରିଛନ୍ତି, ଚାରି କୁମାର ସେ ଅଭିଶାପ ଦେଇଦେଲେ ଜୟ ବିଜୟଙ୍କୁ, ତମେ ପତନ ହବ ତମର, ତେଣୁ ସେଇଟାକୁ ସତ୍ୟରେ ରକ୍ଷା କଲେ ଭଗବାନ, ସେଇଟାକୁ ସତ୍ୟ କଲେ। ନାରଦମୁନି ଅଭିଶାପ, ନାରଦମୁନି ଇନ୍ଦ୍ରଦେବଙ୍କୁ କହିଛନ୍ତି ଦେବତାମାନଙ୍କୁ, ଯେ ତମେ ପ୍ରହ୍ଲାଦକୁ ନ ତମେ ମାରିପାରିବ ନାହିଁ, କାହିଁକି ସେ ହେଉଛନ୍ତି ଅନନ୍ତଙ୍କର ଦାସ, ଭଗବାନଙ୍କର ଦ୍ୱାରା ସେ ରକ୍ଷିତ ହୋଇଛନ୍ତି, ତମେ ତାକୁ ହତ୍ୟା କରି ନ ତମ ପ୍ରାପତି ସଂସ୍ଥାନ, ତମେ ତାକୁ ମାରିପାରିବ ନାହିଁ, ସେ କଥାରୁ ସତ୍ୟରେ ପରିଣତ କରିଛନ୍ତି। ବ୍ରହ୍ମା ବର ଦେଇଛନ୍ତି, ତମେ ଏଭଳି ମରିବ ନାହିଁ, ସେଭଳି ମରିବ ନାହିଁ, ସେଭଳି ମରିବ ନାହିଁ, ସେଭଳି ମରିବ ନାହିଁ, କିନ୍ତୁ ଭଗବାନ ବ୍ରହ୍ମାଙ୍କର କଥାକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି। ସତ୍ୟଂ ବିଧାତୁଂ ନିଜଭୂତେ ଭାସିତମ୍, ବ୍ୟାପ୍ତିଂ ଚ ଶବ୍ଦରେ ଆମର ଆଚାର୍ଯ୍ୟମାନେ ଟୀକା କରୁଛନ୍ତି, ଚ ଶବ୍ଦରେ ନିଜର କଥାକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି। କ'ଣ ନିଜର କଥାକୁ ସତ୍ୟରେ ପରିଣତ କଲେ, ନା କୌନ୍ଦେୟ ପ୍ରତିଜ୍ଞାନି ନାମ ଭକ୍ତ କୌଣସି, ଏ କୁନ୍ତି ପୁତ୍ର ତୁମେ ଘୋଷଣା କର। ଆଚାର୍ଯ୍ୟମାନେ ଆଉ ତାକୁ ଟିକେ ବଢ଼େଇକିରି କହୁଛନ୍ତି, ତୁମେ ଖାଲି ଘୋଷଣା କରିବନି, କାହାଳି କାହାଳି ସବୁ ବଜେଇକିରି ଜୋରସୋରରେ ଘୋଷଣା କରିବ, ମୃଦଙ୍ଗ ସବୁ ବଜେଇକିରି ଜୋରରେ ବଜେଇ ସବୁ ଘୋଷଣା କରିବ, ଯେ ନା ଆମେ ଭକ୍ତ ପ୍ରଣଶତି, ମୋର ଭକ୍ତ କେବେ ବିନାଶ ହେବ ନାହିଁ। ତେଣୁ ଯେଉଁ ଭଗବାନଙ୍କର ଯେଉଁ କଥା, ଭଗବାନଙ୍କର ଯେଉଁ ଚିନ୍ତାଧାରା ଏବଂ ତାଙ୍କର ଭକ୍ତଙ୍କର ଯେଉଁ ଚିନ୍ତାଧାରା, ସେ ଏକ ସବୁବେଳେ ଏକ ଥାଏ, କିନ୍ତୁ ଆପାତ ଦୃଷ୍ଟିରେ ଯେଉଁଟା ଦେଖାଯାଏ ଅଲଗା ଭଳିଆ ରହୁଛି, ଯେମିତି ଏଇଟା ଭଗବାନ ବ୍ରହ୍ମା, ବ୍ରହ୍ମା ଯେଉଁ ଲୀଳାଟି କଲେ ଏଇଟା ଭଗବାନଙ୍କର ଇଚ୍ଛା ନା ନାହିଁ, ଏଇ ଯେଉଁ ଚୋରେଇକି ନେଇଗଲେ ଏଇଟା ଆମେ କ'ଣ କହିବା, ଏଇଟା ଭଗବାନ ଚାହୁଁନଥିଲେ, ଭଗବାନ ଚାହିଁବାରୁ ଜୟ ବିଜୟଙ୍କର ପତନ ହେଇଛି, ବୈକୁଣ୍ଠ କାହାର ପତନ ହୁଏ, ଯତ୍କତ୍ତେ ତ ଧାମ ପରମ ନମ, ଏହାପରେ ବହୁତ ଆମର ଜିବିସିରେ ବହୁତ ତର୍କ ବିତର୍କ ଚାଲିଛି। ଯେଉଁମାନେ ମୁକ୍ତ ହୋଇଯାଉଛନ୍ତି ତାଙ୍କର କେବେ ପତନ ନାହିଁ, ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଲେ, ନ ତତ୍ ଭାସ ହେଇଛି ସୂର୍ଯ୍ୟ, ନ ଶଶାଙ୍ଗ, ନ ପାବକ, ଯତ୍କତ୍ତେ ନିବର୍ତ୍ତନ୍ତେ ତତ୍ ଧାମ ପରମ ନମ। ଯେଉଁମାନେ ନିର୍ମାଣ ମୋହ ଜିତ ସଙ୍ଗ ଦୋଷ ଅଧ୍ୟାତ୍ମ ମିଥ୍ୟା ବିନିକୃତ କାମ ଦ୍ୱନ୍ଦ୍ୱେ ବିମୁକ୍ତ ସୁଖ ଦୁଃଖ ସଙ୍ଗେଇ ଗଚ୍ଛନ୍ତେ ପଦ, ମାନେ ସେହି ପଦକୁ ସେମାନେ ଯାଆନ୍ତି, ଗଚ୍ଛନ୍ତେ ପଦ ବୁଢ଼ା ତତ୍ କି ପଦ ସେଇଟା, ନା ତତ୍ ନ ତତ୍ ଭାସତେ ସୂର୍ଯ୍ୟ, ନ ଶଶାଙ୍ଗ, ନ ପାବକ, ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତତ୍ ଧାମ ପରମ ମମ। ଭଗବାନଙ୍କର ପରମଧାମ ବିଷୟରେ ବର୍ଣ୍ଣନା କରାଯାଉଛି, ଯାହାକି ଏଠି ମଧ୍ୟ ବର୍ଣ୍ଣନା କରାଯାଉଛି, ସେଇ ଧାମ କଥା, ଭଗବାନଙ୍କର ଯେଉଁ ସୁନ୍ଦର ସ୍ମିତ ହାସ୍ୟ ଦେଉଛନ୍ତି, ଭଗବାନ ଯେଉଁ କଟାକ୍ଷପାତ କରୁଛନ୍ତି, ଏହାଦ୍ୱାରା ଭଗବାନ ଭକ୍ତମାନଙ୍କର ପ୍ରେମ ବର୍ଦ୍ଧନ ହେଉଛି। स्वभक्तानां स्वकार्थानां इव कहलाउँछ।
तेणु से गलकार पतन नहीं ए विषय आम जी विषय बहुत तर्क वितर्क चलती सेठ गल पतन अच्छी किए कहते हैं पतन अच्छी ना से गल पतन ना
भगवान कहते जगत ना निवर्तन जो भी गले आज कई तार पतन हम ना तत्धाम परम से हूँ मोर श्रेष्ठ धाम तार जय विजय कम पतन है जय विजय जाऊँच भागवत तृतीय स्कंद पंद्रह अध्याय वर्णना कर ब्रह्मांकर जो चारिपुत्र जाऊँच वैकुंठ लोक गोटे पर गोटे गेट पार हो सप्तम गेट पाखे पहुँचती से समय जय जय एवं विजय द्वार पार रही बाधा दे तेणु चारि कुमार क्रोध आसी क्रोधटा कौन थोड़ा सृष्टि हुए काम ये कह रज सत्वभ्याम रजगुण लक्षण कौन काम एष क्रोध एष रजगुण समुद्भव भगवद्गीता तृतीय अध्याय भगवान कहते तेणु रजगुण प्रभाव में काम क्रोध सब हुए किंतु चारि कुमार तो वैकुंठ लोक रही तम गुण रजगुण प्रभाव नाई से शुद्ध सत्य गुण रही तेनाली क्रोध आसला तेणु ये हूँ भगवान इच्छा भगवान चाहूल कौन पाई ना युद्ध करेंगे वैकुंठ लोक किए शत्रु थे सीना युद्ध करेंगे वैकुंठ लोक तो समस्त भगवान भक्त किए शत्रु हम भगवान तेणु भगवान इच्छा अनुसार निज जन जय विजय ये चारि कुमार अभिशाप दे क्रोध प्रकाश कर क्रोध को तेणु से पतन ये भगवान इच्छा अनुसार सब कार्य हो तेणु जो मैंने गोपाल महाराज से कथा कौन भावार्थ में जो जन भक्त चाहिए वृंदावन गोटे स्थान रही निर्जन स्थान कौन स्थान रमण रती जो वृंदावन इस्कन मंदिर है से स्थान कथा कौन प्रभुपाद महाराज भावार्थर से प्रभुपाद महाराज चाहिए जे गोटे मंदिर हूँ भगवान पूजा हूँ भगवान पूजा आराधना हूँ भगवान भक्त मैंने आसी ये आनंद उपभोग करूँ तेणु भगवान भक्त इच्छा रे भगवान पूरण करदे जहाँकि भावार्थ प्रभुपाद महाराज अंतिम से कथा जो मैंने भगवान भक्त से मैंने जहाँ चाहती जो मनोभाव मन विलास हुए एवं स्वकर्थान रज सत्वाभान षु पालक रजगुण कार्य हूँ सृष्टि करेंगे सत्वगुण लक्षण हूँ पालन करेंगे ब्रह्मा विष्णु एवं शिवजी ये हूँ ब्रह्मा अच्छा रजगुण से सृष्टि करष्णु हूँ सत्वगुण से पालन कर शिवजी हूँ तमगुण आेणु से संहार कर तेनाली तमगुण कथा कहुए कि रज सत्व ये दुईट कथा कह तेणु प्रभुपाद महाराज भाष्य कौन रजगुण लक्षण हूँ काम ये भौतिक जगत में तथागत प्रेम से हूँ काम कितु चीज जगत में हूँ प्रेम प्रेम और काम दुटाक देखा सामान भाई रोथ लघु और सुवर्ण भाई हाँ तेणु प्रेम और काम भर बहुत तफात रही काम हूँ कौन ना निजे निज प्रीति बांछा तारे बोली काम कृष्ण प्रीति बांछा धरे प्रेम नाम गोपी मान भगवान एकांत भक्त मानकर कामना किसी न था से प्रेम तर जहाँ मन अभिलाष रोच यहाँ भगवान सेवा उद्देश्य से अभिलाष के सृष्टि होष्ठ पालका से मनोभिलास जो आसूच तो भगवान की इच्छा से सृष्टि सृष्टि हो भगवान द्वारा से पालन होगा से मनोभ्यास पूरण हो तेनाली भाव में भगवान और भक्त लीला सब रही जय श्री भागवतम की जय श्री गोपाल महाराज की जय श्री गुरुदेव की अनंत कोटि वैष्णव की जय गोपाल महाराज
किए कौन 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 कह ଆମର ଗୌରବନ୍ଦ ମହାରାଜ
ମହାରାଜ
ସେମାନେ କିଏ କେତେବେଳେ ସେଟା କ'ଣ।